ଅବକାଶ ଚିନ୍ତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଏକ ଅନବଦ୍ୟ କୃତି। ଅବକାଶ ଚିନ୍ତାରୁ କବିତାଟିଏ। କାଠଯୋଡ଼ିତିରେ ସାୟଙ୍କାଳ। ଅତି ରମଣୀୟ କାଠଯୋଡ଼ିତିର ଧୀରେ ଧୀରେ ବହେ ଶୀତଳ ସମୀର, କଲ୍ଲୋଳିନୀ ବହୁ ସଲିଳ ସମ୍ପଦେ, ପୂଜିବାକୁ ଥାଏ ମହାର ନବପଦେ। ସ୍ତରେ ସ୍ତରେ ଉଠି ଉନ୍ନତ ଲହରୀ, ପକାଏ ଉଠାଏ ପ୍ରତିକ୍ଷଣେ ତରି, ପାରି ହେବା ଲୋକେ ମନେ କରି ଭୟ, ଲଗାନ୍ତି ଆପଣା ଇଷ୍ଟ ଦେବେ ଲୟ। ସୁଦକ୍ଷ ନାବିକ ବୁଦ୍ଧି କୌଶଳେ, ଚଳାଏ ତରଣୀ ନିଜ ବାହୁବଳେ, ସାହସେ ଆହୁଲା ମାରେ ତରତର, ନାକ ଫନ୍ଦିବାକୁ ନାହିଁ ଅବସର। ସାମାନ୍ୟ ଏ ନଦୀ ଏପରି ଦୁର୍ଗମ, ଭବ ସିନ୍ଧୁ ଆହା ନୁହେଁ କି ବିଷମ, ବିନା ଶ୍ରମ ଯତ୍ନେ କିଏ ହେବ ପାର, ଦୁସ୍ତର ଅନନ୍ତ ଭବ ପାରବାର। ନୈତିକ ସାହସେ ହୋଇଣ ସାହସୀ, କର୍ତ୍ତବ୍ୟ ରୂପିଣୀ ତରି ପରେ ବସି, ବିବେକ ଆହୁଲା ଅଭିରତେ ମାର, ହେବ ଯେବେ ଭବ ମହାସିନ୍ଧୁ ପାର। ବ୍ରାହ୍ମଣ ଚଣ୍ଡାଳ ଧନେଶ ଭିକାରୀ, ଏକ ନାବେ ବସି ହେଉଛନ୍ତି ପାରି, ପିକାର କାହାରି ମନେ ନାହିଁ ଲବେ, ଧର୍ମ ନାବେ ସମ ଅଟନ୍ତି ସରବେ। ଧନ୍ୟ କାଠ ଯୋଡ଼ି ପ୍ରିୟ ଶୈବଳିନୀ, ଧନ୍ୟ ପୁତନୀରା ତରଙ୍ଗ ମାଳିନୀ, ତୋର ବଡ଼ ଦୟା ଅକିଞ୍ଚନ ଜନେ, ଧର୍ମ ଭାବ ତେଣୁ ଉପଜାଉ ମନେ। ଅସ୍ତା ଚଳେ ଏବେ ପ୍ରବେଶ ତପନ, ଲୋହିତେ ରଞ୍ଜିତ ପ୍ରତିଚି ଗଗନ, ଅସ୍ତମିତ ରବି ହିରଣ୍ମୟକର, ପ୍ରତିବିମ୍ବି ମେଘେ ଦିଶେଛି ସୁନ୍ଦର। କୃଷ୍ଣ ମେଘେ ପଡ଼ି କନକ କିରଣ, ସୃଜିଛି ଆହା କି ବିଚିତ୍ର ବରଣ, ଏପରି ମହତ ଜନର ପ୍ରଭାବ, ଜନ୍ମାଏ ଅପର ପ୍ରାଣେ ନିଜ ଭାବ। ମହତ ଜନର ଲାଗି ଅଙ୍ଗ ଛାୟା, ପବିତ୍ର ହୁଅଇ କ୍ଷୁଦ୍ର ପ୍ରାଣିକାୟା, କ୍ଷଣ ମାତ୍ର ହେଲେ ସଜ୍ଜନ ସଙ୍ଗତି, ତୁଟେ ସିନା ସତେ ସଂସାର ଦୁର୍ଗତି। ପାଣ୍ଡୁର ଶ୍ୟାମଳ କଳା ଧଳା ରଙ୍ଗେ, କ୍ରମେ ନଭସ୍ଥଳ ଶୋଭିଲା କି ରଙ୍ଗେ, ଯେତେବେଳେ ଆସେ ଯେଉଁ ରୂପ ମନେ, ଦିଶଇ ତକ୍ଷଣେ ସେ ଛବି ଗଗନେ। ପ୍ରତିଭାତ ହୋଇ ସେ ଛବି ସକଳ, ସରିତ ଅନ୍ତରେ ଶୋଭେ ଅବିକଳ, ଆବର ଶ୍ୟାମଳ ଶୈଳ ପ୍ରତିରୂପ, ନଦୀ ଗର୍ଭେ ଦିଶେ ଯଥା ତମସ୍ତୁପ। ମହତ ଜନର ହୃଦେ ଏହି ମତି, ଆଭାସେ ସତତ ସତ ପ୍ରତିକୃତି, ପ୍ରେମ ଭାବେ ଯାର ଅନ୍ତର ପୂରିତ, ସର୍ବପ୍ରାଣୀ ହୃଦ ତା ହୃଦେ ଅଙ୍କିତ। ସର୍ବ ଅନୁଭୂତି ସର୍ବଭୂତେ ତାର, ତା ଦୃଷ୍ଟିରେ ବିଶ୍ୱ ଏକ ପରିବାର, ସେହି ନିଜେ ବିଶ୍ୱ, ବିଶ୍ୱ ମଧ୍ୟ ସେହି, ଅନ୍ୟ ହୋଇ ତାର ନାହିଁ ଆଉ କେହି। ଧନ୍ୟ ପ୍ରେମମୟୀ ପ୍ରିୟ କଲ୍ଲୋଳିନୀ, ସତ ସତ ପ୍ରାଣୀ ଆହ୍ଲାଦଦାୟିନୀ, ଧନ୍ୟ ଧନ୍ୟ ତୋର ପବିତ୍ର ଜୀବନ, ଦେଖାଏ ମହାତ୍ମା ହୃଦୟ ନିଦର୍ଶନ। ଚାହୁଁ ଚାହୁଁ ଏବେ ବୁଡ଼ି କଲେ ରବି, ତିରୋହିତ ହେଲା କ୍ରମେ ସବୁ ଛବି, କ୍ଷଣ ମଧ୍ୟ ସେହି ସୁଦୃଶ୍ୟ ନିଚୟ, ଅନ୍ଧକାର ଗର୍ଭେ ଭଜିଲେ ବିଲୟ। ଘୋର ତମେ ମତେ ଛାଡ଼ି ଦେଇ ଏକା, ଚାଲିଗଲେ ଆଉ ଦେଲେ ନାହିଁ ଦେଖା, ଏହିପରି ସବୁ ସଂସାର ବ୍ୟବହାର, ଘୋର ଅନ୍ଧକାରେ ଆପେ ଆପଣାର, ନୁହେଁ କେବେ ଚିର ପ୍ରିୟ ବସ୍ତୁଗଣ, ସଖା ମାତ୍ର ଏକା ଶ୍ରୀହରିଚରଣ, ସଖା ମାତ୍ର ଏକା ଶ୍ରୀହରିଚରଣ।